ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ. ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ. ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ, 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ. ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍. ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍. ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି. 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ. ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି. ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ. ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା. ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା. ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେଞ୍ଜୁଆଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.1 ଏବଂ 2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେନେଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍।